ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ଲୋକସଭା ନ ପାରିଥିଲା ଅନ୍ଲାଇନ୍ ଗେମିଂ ପ୍ରସାରଣ ନିୟନ୍ତ୍ରଣ ବିଲ୍ 2025। ଇ କ୍ରୀଡ଼ାକେ ତହ କାବାର ସହିତେ ବେଆଇନ ଆର୍ଥିକ କାରବାର ଲୋକକୁ ବିଧେୟକ ଦେବା ସୁରକ୍ଷା। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିନୁ ଅଗ୍ନି 5 କ୍ଷେପଣାସ୍ତ୍ରର ହେଲା ସଫଲ ପରୀକ୍ଷଣ। ମହିଳାମାନଙ୍କ ନ୍ୟାୟିକ ଅଧିକାର ଲାଗି ଫି ପଞ୍ଚାୟତ ନ ନିଯୁକ୍ତ ହେବେ ପାରା ଲିଗାଲ ସ୍ୱେଚ୍ଛାସେବୀ। ଆଉ ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପସାୟତଙ୍କର ପରଲୋକ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କରାଯାଇଛି ଅନ୍ତିମ ସଂସ୍କାର। ଏଥର ପୁରା ଖବର। ଲୋକସଭାନ ଆଜ ଅନ୍ଲାଇନ୍ ଗେମିଂ ପ୍ରସାର ଆଉ ନିୟନ୍ତ୍ରଣ ବିଧେୟକ 2025 ବିଧେୟକ ପାରିତ ହୋଇଛି। ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଧେୟକକେ ଲୋକସଭାନ ଆଗତ କରିଥିଲେ। ଅନ୍ଲାଇନ୍ କ୍ରୀଡ଼ା ଆଉ ଅନ୍ଲାଇନ୍ ସାମାଜିକ ଖେଲ୍କେ ଇ ବିଲ୍ ତହକାବାର ସହିତ ବେଆଇନ ଆର୍ଥିକ କାରବାର ବିଜ୍ଞାପନରୁ ଲୋକକୁ ସୁରକ୍ଷା ଦେବା।
आप सब जानते हैं कि ऑनलाइन गेमिंग डिजिटल टेक्नोलॉजी डिजिटल की दुनिया का एक बहुत बड़ा सेक्टर है। इसमें तीन सब सेक्टर है, तीन सेगमेंट है। पहला सेगमेंट है ई स्पोर्ट्स, जिसमें खिलाड़ी आपस में कोऑर्डिनेशन करके टीम वर्क करके खेलते हैं। इस बिल के माध्यम से ई स्पोर्ट्स को लीगल रिकॉग्निशन मिलेगा। दूसरा सेगमेंट है ऑनलाइन सोशल गेम्स, जो कि साधारण तरीके पे बिना कोई मनी के खेला जाता है, जिसमें कोई शर्तें नहीं लगती, जिसमें कोई वेजर नहीं होता, जिसमें कोई सब्विजन रखे हुए। एक तीसरा सेगमेंट है, यानी और जो तीसरा सेगमेंट है वो जो समाज के लिए बहुत एक बड़ी चिंता का कारण बन के उभरा है, ऑनलाइन मनी गेम्स। ऑनलाइन मनी गेम्स के कारण लोगों में एडिक्शन हो रहा है।
ଅନ୍ଲାଇନ୍ ଗେମିଂ ବିଲ୍ 2025 ବିଧେୟକ ଥି ଅନ୍ଲାଇନ୍ ଗେମ୍ କ୍ଷେତ୍ର ଥି ରଣନୈତିକ ବିକାଶ ନିୟାମକ ତଦାରଖ ଲାଗି ଗୋଟିଏ ଅନ୍ଲାଇନ୍ ଗେମିଂ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରାଯିବାର ବ୍ୟବସ୍ଥା ରହିଛି। ବ୍ୟକ୍ତିବିଶେଷ ଖାସ୍ କରି ଜୁଆନ୍ ପିଢ଼ିଙ୍କୁ ଅନ୍ଲାଇନ୍ ଖେଳର ସାମାଜିକ ଆର୍ଥିକ ମାନସିକ ଆର୍ ଗୋପନୀୟତାର ଖରାପ ପ୍ରଭାବନୁ ସୁରକ୍ଷା ଦେବାରଟା ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ଜନସ୍ୱାର୍ଥକେ ନଜରଥି ରଖିକରି ଜାତୀୟ ସ୍ତରଥି ଆଇନଗତ ଢାଞ୍ଚା ସ୍ଥାପନା ଲାଗି ଏହି ବିଲ୍ଥି ବ୍ୟବସ୍ଥା କରାଯାଇଛି। ଅନ୍ଲାଇନ୍ ଗେମିଂଥି ବେଆଇନ ଆର୍ଥିକ କାରବାର ଆର୍ ଆଇନ ଉଲ୍ଲଙ୍ଘନ କଲେ 3 ବର୍ଷ ତକ୍ ଜେଲ୍ ଦଣ୍ଡ ଆଉ 1 କୋଟି ଟଙ୍କା ତକ୍ ଜରିମାନାର ବ୍ୟବସ୍ଥା ରହିଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିନୁ ଆଜ ଅଗ୍ନି 5 କ୍ଷେପଣାସ୍ତ୍ରର ସଫଲ ଉତ୍କ୍ଷେପଣ ହୋଇଛି। ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍ ମିସାଇଲ୍ ବର୍ଗର ଅଗ୍ନି 5 କ୍ଷେପଣାସ୍ତ୍ର ପରମାଣୁ ଯୁଦ୍ଧାସ୍ତ୍ର ବହନ କରବାର କ୍ଷମତା ରଖିଛି। ଇତାର ଲକ୍ଷ୍ୟଭେଦୀ କ୍ଷମତା 5000 କିଲୋମିଟରନୁ ଅତ୍କା ରହିଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଆଜ ନାମାଙ୍କନ ପତ୍ର ଦାଖଲ କରିଛନ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଏନ୍ଡିଏର ସହଯୋଗୀ ଦଳର ନେତାମାନେ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରବାର ଆଗୁନୁ ଶ୍ରୀ ରାଧାକ୍ରିଷ୍ଣନ ସଂସଦ ଭବନ ପରିସରନ ଥିବାର ପ୍ରେରଣାସ୍ଥଳନ ଫୁଲମାଲ ଚଢ଼େଇଥିଲେ। ଶ୍ରୀ ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସବୁ ସାଂସଦମାନଙ୍କର ସହଯୋଗ କାମନା କରିଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍। ସିଆଡ଼େ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଆଉ ସୁପ୍ରିମକୋର୍ଟର ଆଗର ବିଚାରପତି ବି ସୁଦର୍ଶନ ରେଡ୍ଡି ଆଇବାକାଲି ନାମାଙ୍କନ ପତ୍ର ଦାଖଲ କରିବେ। ଉପରାଷ୍ଟ୍ରପତି ନିର୍ବାଚନ ଲାଗି 22 ତାରିଖ ନାମାଙ୍କନ ପତ୍ର ଯାଞ୍ଚ କରାଯିବାର ସହିତ 25 ତାରିଖକେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ରଖାଯାଇଛି। ଆଇବା 9 ତାରିଖ ଉପରାଷ୍ଟ୍ରପତି ନିର୍ବାଚନ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜ ଭୁବନେଶ୍ୱର ଲୋକସେବା ଭବନଠାରେ ନୂଆଦିଲ୍ଲୀନ ତିଆରି ଚାଲିଥିବା ନୂଆ ଓଡ଼ିଶା ଭବନ କାମର ଅଗ୍ରଗତିର ସମୀକ୍ଷା କରିଛନ୍। ବୈଠକଥି ମୁଖ୍ୟମନ୍ତ୍ରୀ ଏହି ନୂଆ ଭବନ ଓଡ଼ିଶାର ସମୃଦ୍ଧ ପଥର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡ଼ିଆ ପରମ୍ପରା ଆର୍ ସଂସ୍କୃତି ଝଲକ ଦେଖାବାର ଲାଗି ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ନିର୍ମାଣ କାମ ତୁର୍ତ୍ତି ସାରବାରକେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ମହିଳା ଆଉ ଛୁଆମାନଙ୍କର ସୁରକ୍ଷା ଲାଗି ଫି ପଞ୍ଚାୟତନ ପାରାଲିଗାଲ ସ୍ୱେଚ୍ଛାସେବୀ ନିଯୁକ୍ତି ଦେବାରକେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍, ମହିଳାମାନେ କେନ୍ସିଭିଲ୍ ପ୍ରକାର ନିର୍ଯାତନାର ଶିକାର ହେଲେ ପହେଲା ପାରାଲିଗାଲ ସ୍ୱେଚ୍ଛାସେବୀମାନଙ୍କୁ ଜଣାବେ। ସେମାନେ ତୁର୍ତ୍ତି ମହିଳାମାନଙ୍କୁ ପ୍ରାରମ୍ଭିକ ନ୍ୟାୟିକ ସହାୟତା ଯୋଗାଇ ଦେବେ। ସମସ୍ୟାକେ ଥାନାନୁ କୋର୍ଟ ତକ୍ ବିଲ୍ ପହଞ୍ଚାବେ। ନିର୍ଯାତନା ବାବଦେ ମହିଳାମାନଙ୍କୁ ସଚେତନ କରାଯିବାର ସହିତ ଇଥି ଆଙ୍ଗନବାଡ଼ି କର୍ମୀମାନଙ୍କୁ ବିଲ୍ ସାମିଲ କରାଯିବା ବୋଲି ମହିଳା ଆଉ ଶିଶୁ ବିକାଶ ବିଭାଗ ସହିତ ଆଲୋଚନା କରବାର ଉତ୍ତରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ନୂଆଦିଲ୍ଲୀଠାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିକରି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାବଦେ ଆଲୋଚନା କରିଛନ୍। ଶ୍ରୀ ପୂଜାରୀ ଓଡ଼ିଶାନ 500 ବାତ୍ୟା ଆଶ୍ରୟସ୍ଥଳୀ ଲାଗି 2,000 କୋଟି ଟଙ୍କାର ସାହାଯ୍ୟ ଏହି ଅବସରରେ ଦାବି କରିଛନ୍। ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ଲାଗି 8,363 କୋଟି, ଆକ୍ତୁରା ବିପର୍ଯ୍ୟୟ ସତର୍କ ସୂଚନା ବ୍ୟବସ୍ଥାର ଆଧୁନିକୀକରଣ ଲାଗି 200 କୋଟି, ଆର୍ ସମୁଦ୍ର ଚପରୁଥିବାର ଇଲାକାମାନଙ୍କର ସୁରକ୍ଷା ଲାଗି କେନ୍ଦ୍ରୀୟ ଯୋଜନାଥି ଅନୁଦାନ ଦେବାରକେ ଶ୍ରୀ ପୂଜାରୀ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍। ଏତାର ସହିତ ବିପର୍ଯ୍ୟୟର ସୁପରିଚାଳନା ଲାଗି ରାଜସ୍ୱ ମନ୍ତ୍ରୀ ଜାତୀୟ ଆର୍ ଅନ୍ତର୍ଜାତୀୟ ସ୍ତରର ସହଯୋଗ ଭିଲ୍ ମାଗିଛନ୍। ଓଡ଼ିଶାନ ଜାହାଜ ଆଧାରିତ ପର୍ଯ୍ୟଟନକେ ତହକାବା ଲାଗି କେନ୍ଦ୍ର ସରକାର କ୍ରୁଜ୍ ଭାରତ ମିଶନ ଯୋଜନାଥି ରାଜ୍ୟର 4 ରିଭର କ୍ରୁଜ୍ ସର୍କିଟ୍କେ ବିକଶିତ କରବାରକେ ଯୋଜନା କରିଛନ୍। ଯୋଜନାଥି ଭିତରକନିକା ଜଙ୍ଗଲ, କଟକର ଜୋବ୍ରା, ଲଳିତଗିରି, ଉଦୟଗିରି, ରତ୍ନଗିରି ଆଉ ବାଲେଶ୍ୱର ହିଡେନ୍ ବ୍ରିଜ୍କେ ଚିହ୍ନଟ କରାଯାଇଛି। ରାଜ୍ୟସଭାନ ଆଜି ଗୋଟିଏ ମୌଖିକ ପ୍ରଶ୍ନର ଉତ୍ତର ଦେଇକରି କେନ୍ଦ୍ର ବନ୍ଦର, ଜାହାଜ ଆଉ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍। କେନ୍ଦ୍ର ସରକାର ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିର ସାମଗ୍ରିକ ବିକାଶ ଲାଗି ପ୍ରତିଶ୍ରତିବଦ୍ଧ ଆନ୍ ବୋଲି ଲୋକସଭାନ ଆଜି କେନ୍ଦ୍ର ସୂଚନା ଆଉ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ କହିଛନ୍। ସାଂସଦ ରୁଦ୍ରନାରାୟଣ ପାଣିଙ୍କର ଗୋଟିଏ ପ୍ରଶ୍ନର ଉତ୍ତରଥି କେନ୍ଦ୍ରମନ୍ତ୍ରୀ କହିଛନ୍, ଏ ଆର୍ଥିକ ବଛରେ ଆଇଆଇଏମ୍ସି ଢେଙ୍କାନାଳର ବିକାଶ ଲାଗି ଭିନ୍ ଭିନ୍ ପଦକ୍ଷେପ ନିଆଯାଇଛି। ସଂସ୍ଥାନର ଅଡିଓ ଭିଡ଼ିଓ ପ୍ରଶାସନିକ ଆର୍ ଶୈକ୍ଷିକ ବ୍ଲକର ନବୀକରଣ କରାଯାଇଛି। ତାର୍ ସହିତ ଏହି ଶିକ୍ଷା ବଛରେ ନୂଆ ପାଠ୍ୟକ୍ରମ କର୍ପୋରେଟ୍ କମ୍ୟୁନିକେସନ୍ ଆଉ ବ୍ରାଣ୍ଡ ମ୍ୟାନେଜମେଣ୍ଟ ମୂଲ ହୋଇଛି। ଆଇଆଇଏମ୍ସିକେ 2024 ବେଲ୍କେ ଡିମ୍ଡ ଟୁ ବି ମାନ୍ୟତା ମିଳିଛେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଫୋନ୍ କରିକରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍। ଇତାର ସହିତ ନବୀନଙ୍କର ଆଶୁ ଆରୋଗ୍ୟ କାମନା କରିକରି ବିଶ୍ରାମ ନେବାରକେ ପରାମର୍ଶ ଦେଇଛନ୍। ସୂଚନା ଅନୁସାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାନୁ କିଛିଦିନ ତଳେ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ଗୋଟିଏ ଘରୋଇ ଡାକ୍ତରଖାନାନ ଭର୍ତ୍ତି କରାଯାଇଛି। ରାଜ୍ୟ ସରକାରଙ୍କର ଭିନ୍ ଭିନ୍ କୃଷିଭିତ୍ତିକ ଯୋଜନା ଆର୍ କାର୍ଯ୍ୟକ୍ରମକେ ଲୋକାଭିମୁଖୀ କରବାର୍ ଲାଗି କୃଷି ବିଭାଗ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରବେ। ଇ ବାବଦେ ଆଜି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍। ତାଙ୍କର ନିର୍ଦ୍ଦେଶ ଅନୁସାରେ ବିଭାଗର ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ଭିନ୍ ଭିନ୍ ଜିଲ୍ଲା ଓ ବ୍ଲକ୍କେ ଯାଇକରି ଚାଷବାସର ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବେ। ତଲ ସ୍ତରନ ବାସ୍ତବିକ ସ୍ଥିତି ଅନୁଧ୍ୟାନ କଲା ଉତ୍ରୁ ହିଁ ଚାଷ ଆର୍ ଚାଷୀମାନଙ୍କର ସମସ୍ୟାର ସମାଧାନ ହୋଇପାରିବ ବୋଲି ଡକ୍ଟର ପାଢ଼ୀ କହିଛନ୍। ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, କବି ଆଉ ଲେଖକ ପଦ୍ମଶ୍ରୀ ବିନୋଦ ପସାୟତଙ୍କର ଆଜି 91 ବର୍ଷ ବୟସଥି ପରଲୋକ ହୋଇଯାଇଛି। ବହୁତ ଦିନ ହେଲା ସେ ଅସୁସ୍ଥ ଥିଲେ। ଆଜ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାନୁ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାକେ ନିଆଯାଇଥିଲା। ମାତର୍କ ଚିକିତ୍ସାଧୀନ ଅବସ୍ଥାତି ତାଙ୍କର ମୃତ୍ୟୁ ହୋଇଥିଲା। ପଦ୍ମଶ୍ରୀ ବିନୋଦ ପସାୟତଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ଋତୁରୁ ସମ୍ବଲପୁର ସେନ୍ପାର୍କଠାରେ ଥିବା ତାଙ୍କର ଘରକେ ବହୁତ ବିଶିଷ୍ଟ ବ୍ୟକ୍ତି ପହଞ୍ଚିକରି ଶେଷ ଦର୍ଶନ କରିଛନ୍। ଜିଲ୍ଲା ପ୍ରଶାସନ ତରଫ ଗାର୍ଡ ଅଫ୍ ଅନର ଦିଆଯିବା ଋତୁରୁ ଅନ୍ତିମ ସଂସ୍କାର କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ଟିକରାପଡ଼ାଠାରେ ଜନ୍ମ ହୋଇଥିବା ବିନୋଦ ପସାୟତ ପାଠପଢ଼ା ଛାଡ଼ିକରି କୌଲିକ ବୃତ୍ତି ବାପାଙ୍କୁ ସହଯୋଗ କରିଥିଲେ। ମାତର୍କ ତାଙ୍କର ଭିତରେ ଥିବାର ସାହିତ୍ୟ କଳା ଆଜି ତାଙ୍କୁ ରାଜ୍ୟ ଆଉ ରାଜ୍ୟ ବାହାରେ ଭିନ୍ ମାନ୍ୟତା ଦେଇପାରିଛି। ତାଙ୍କର ପରଲୋକଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଉଚ୍କାପାଟ ଗାଁର ଚାଷୀ ଲଲିତ ମୋହନ ମାଝୀଙ୍କର ଝିଅ ଲିଜା ମାଝୀ 2025 ନିଟ୍ ପିଜି ପରୀକ୍ଷାଥି ସଫଲ ହୋଇଛନ୍। ଏହି ସଫଳତା ଉତ୍ରୁ ଲିଜା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଆର୍ ହସ୍ପିଟାଲନ ଡାକ୍ତରୀ ପାଠ ପଢ଼ବେ। କିଷାନ ସମ୍ପ୍ରଦାୟର ଲିଜା 2021 ମସିହାତି ବାମରା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରାବାସନ ରହିକରି ପାଠ ପଢ଼ୁଥିଲେ। ପାଣିପାଗ ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ରହିଥିବାର ଅବପାତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ବଢ଼ିକରି ଭିତର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଛେ। ଇତାର ପ୍ରଭାବଥି ରାଜ୍ୟର ବଡ଼ଭାଗି ଜାଗାନ ବର୍ଷା ଲାଗି ରହିଛି। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼ ସହିତ 20 ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଲୋକସଭାନ ପାରିତ ହେଲା ଅନ୍ଲାଇନ୍ ଗେମିଂ ପ୍ରସାରଣ ନିୟନ୍ତ୍ରଣ ବିଲ୍ 2025। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିନୁ ଅଗ୍ନି 5 କ୍ଷେପଣାସ୍ତ୍ରର ହେଲା ସଫଲ ପରୀକ୍ଷଣ। ମହିଳାମାନଙ୍କ ନ୍ୟାୟିକ ଅଧିକାର ଲାଗି ଫି ପଞ୍ଚାୟତନ ନିଯୁକ୍ତ ହେବେ ପାରାଲିଗାଲ ସ୍ୱେଚ୍ଛାସେବୀ। ଆଉ ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପସାୟତଙ୍କର ପରଲୋକ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କରାଯାଇଛି ଅନ୍ତିମ ସଂସ୍କାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।